ओम शांति। 26 मार्च 2026 मसीहार मधुर महावाक्य। मीठे बच्चे संग दुसरो मुक्त रही पाठ पढ़ा उपरे पूरा पूरा ध्यान दिय। तेबे कौनसी प्रकार तूफान आसी पारिबो नाही, किंतु माया को केबे भी दोषी कर नाही। प्रश्न, क्यों उठिए कथा को सर्वदा ध्यान रे रखिले तुमरो बेड़ा अर्थात नौका पारी हुई जीवो। उत्तर, बाबा आपणंकर जहां आदेश एही भली सर्वदा बाबांको हुकुम अर्थात आदेश अनुसारे चालु थाओ तेबे तुमरो बेड़ा पारी हुई जीवो। हुकुम अनुसारे चालु थिबा पिला माने मायार आक्रमणरु रक्षा पाई जानती। सेमानंक बुद्धिर ताला खुली जाए, अपार खुशीर अनुभव करंती। सेमानंक द्वारा कौनसी उलटा कर्म होई न थाए। प्रश्न, तुम्हें पाके हमने ओम शांति। समस्त सेंटर रो मीठा मीठा पिला माने गीत सुनिले, समस्ते जानी छंती जे बेहद रो पितांक ठारो पुनर्बार 5000 वर्ष पूर्व भली आमे विश्वर राजत्व नेबाकू जाउछो, एवं एही भली कल्प कल्प आमे राजत्व नै आसेछो। राजत्व नेउछो पुणी हराई देउछो। पिला माने जानि छंती एबे आमे बेहद बाबांकर कुळकु आसेछो, बाबांकर संतान होइछो। एहा सत्य अटे। घरे बसी आमे पुरुषार्थ करुछु, बेहद्र पितांक ठारो उच्च पद पाइबा पई पाठ पढ़ा चालीछि। तुमे जानिछो ज्ञानर सागर पतित पावन समस्तंकर सद्गति दाता शिव बाबा ही आमर पिता शिक्षक एवं सद्गुरु मध्य अटंती। तांक ठारो आमे संपत्ति नेउछु, तेणु उच्च पद पाइबा पई केते पुरुषार्थ करिबा दरकार। अज्ञान कार्य मध्य जते बेले स्कूल रे पाठ पढ़ुथिले सेते बेले निजर पाठ पढ़ा अनुसारे क्रमानुसारे नंबर रखी पास हेउथिले। सेठारे तो केही एभली कुहंती नाही जे माया आमको विघ्न पकाउछि बा तूफान आसुछि। ठीक भावरे पाठ पढ़ी न थांती बा खराब संगरे पड़ी जाई थांती अथवा खेल कुदरे लागे जाई थांती। सेथे पई पाठ पढ़ी न थांती जहां द्वारा फेल मध्य हुई थांती, किंतु एहा को मायार तूफान कहाजिबो नाही। चाली चलन ठीक न थिले शिक्षक माने सर्टिफिकेट दे थांती जे एहांकर चरित्र खराब अटे, कुसंगरे पड़ी खराब हो जाइछि। एथरे माया रावण को दूषित करिवार कथा ही नाही। बड़ बड़ भल धनवान लोकमानंकर पिला माने केही तो भल पाठ पढ़ी आग को बढ़ी जानती, आउ केही तो मद पीबारे लागे पड़ंती। जे खराब दिग को गति करंती तेबे तांको पिता कही थांती जे कुपुत्र होइगला। सही पाठ पढ़ारे तो बहुत विषय थाए, यहाँ तो गुटिए प्रकार पाठ पढ़ा। सेठारे मनुष्य पाठ पढ़ाई थांती, किंतु एठारे पिला मने जानी छंती जे आम को भगवान पाठ पढ़ाउ छंती। जदि आमे भल भावरे पाठ पढ़ीबा तबे विश्वर मालिक मध्य होई पारिबा। पिला मने तो बहुत अछंती, किंतु केही तो संग दूसरे पढ़ी पाठ पढ़ी पारंती नहीं। यहा को मायार तूफान कहेंगे कहा जीवो। संग दूसरे पढ़ी यदि केही पाठ न पढ़ंती तेबे सेतरे माया बा शिक्षक बा पिता कौन कही पारिबे। पाठ न पढ़ीबारो निजर लौकिक घर को चली गले, किंतु ड्रामा अनुसारे प्रथमे भट्टी रे परिवार थिला शरण मध्य नहीं थिले। कहा को जदि स्वामी माड़ मारिले बा निर्जातना देले तेबे तांको वैराग्य आसला, घरे रही पारिले नहीं। आउ केही तो एठा को आसी मध्य ଚାଲିଗଲେ, ପାଠ ପଢି ପାରିଲେ ନାହିଁ, ତେଣୁ ଯାଇ ଚାକିରି ଆଦି କଲେ ବା ବିବାହ ମଧ୍ୟ କଲେ। ଏହା ତ ଗୋଟିଏ ବାହାନା ଯେ ମାୟାର ତୁଫାନ କାରଣରୁ ପାଠ ପଢି ପାରୁନାହିଁ। ଏ କଥା ବୁଝି ପାରୁନାହାନ୍ତି ଯେ ସଙ୍ଗଦୋଷ କାରଣରୁ ହିଁ ମୋର ଅବସ୍ଥା ହେଲା ଏବଂ ମୋ ଭିତରେ ବିକାର ମଧ୍ୟ କଡା ରୂପରେ ଅଛି। ଏ କଥା କାହିଁକି କହୁଛ ଯେ ମାୟାର ତୁଫାନ ଲାଗିଲା, ତେଣୁ ଖସି ପଡିଲେ? ଏସବୁ କିଛି ନିଜ ଉପରେ ନିର୍ଭର କରେ। ପିତା, ଶିକ୍ଷକ, ସଦ୍ଗୁରୁଙ୍କର ଯେଉଁ ଶିକ୍ଷା ମିଳୁଛି ତା ଉପରେ ଚାଲିବା ଦରକାର। ଯଦି ଚାଲି ପାରୁ ନାହାନ୍ତି ତେବେ କୌଣସି ଖରାପ ସଙ୍ଗ ରହିଛି ବା କାମ ବିକାରର ନିଶା ବା ଦେହ ଅଭିମାନର ନିଶା ରହିଛି, ସବୁ ସେଣ୍ଟରର ପିଲାମାନେ ଜାଣିଛନ୍ତି ଯେ ଆମେ ବେହଦର ବାବାଙ୍କ ଠାରୁ ବିଶ୍ୱର ରାଜତ୍ୱ ନେବା ପାଇଁ ପାଠ ପଢୁଛୁ। ଯଦି ନିଶ୍ଚୟ ନଥାନ୍ତା ତେବେ ଏଠାରେ କାହିଁକି ବସିଥାନ୍ତେ? ଦୁନିଆରେ ତ ଆହୁରି ଅନେକ ଆଶ୍ରମ ଅଛି, କିନ୍ତୁ ସେଠାରେ କିଛି ପ୍ରାପ୍ତି ନାହିଁ, କୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟ ନାହିଁ। ସେହିପରି ଛୋଟ ଛୋଟ ମଠ ପନ୍ଥ ଗୁଡିକ ସୃଷ୍ଟିରୂପୀ ବୃକ୍ଷର ଶାଖା ପ୍ରଶାଖା ଅଟେ। ବୃକ୍ଷ ତ ନିଶ୍ଚିତ ବଢିବ, ଏହିଠାରେ ତ ସବୁ ଧର୍ମର ସମ୍ପର୍କ ରହିଛି। ମିଠା ଦୈବୀ ବୃକ୍ଷର ଯିଏ ହୋଇଥିବ ସେମାନେ ଅନ୍ୟ ଧର୍ମର ଥିଲେ ମଧ୍ୟ ସେଠାରୁ ବାହାରି ଆସିବେ। ସବୁଠାରୁ ମିଠା କିଏ ହୋଇଥିବେ? ଯେଉଁମାନେ ସତ୍ୟଯୁଗର ମହାରାଜା ମହାରାଣୀ ହୋଇଥିବେ। ଏବେ ତୁମେମାନେ ଜାଣୁଛ ଯିଏ ପ୍ରଥମ ନମ୍ବରରେ ଆସିଛନ୍ତି ସେମାନେ ନିଶ୍ଚିତ ଭଲ ଭାବରେ ପାଠ ପଢିଥିବେ, ସେହିମାନେ ହିଁ ସୂର୍ଯ୍ୟବଂଶୀ କୂଳରେ ଆସିବେ। ଏହିଭଳି ମଧ୍ୟ କେହି କେହି ଅଛନ୍ତି ଯେଉଁମାନେ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ଅର୍ପଣମୟ ଜୀବନ ଯାପନ କରୁଛନ୍ତି, ବହୁତ ସେବା କରୁଛନ୍ତି। ଫରକ ରହିଛି ନା? କେହି କେହି ଯଦି ଏଠାରେ ସମର୍ପିତ ଭାବରେ ରହୁଛନ୍ତି କିନ୍ତୁ ପାଠ ପଢାଇ ପାରିବେ ନାହିଁ, ତେଣୁ ସେମାନେ ଅନ୍ୟ ସେବାରେ ଲାଗିଯାଇଛନ୍ତି। ସେମାନେ ଶେଷ ସମୟରେ ଅର୍ଥାତ୍ ତ୍ରେତା ଯୁଗର ଶେଷରେ ଅଳ୍ପ କିଛି ସମୟ ପାଇଁ ରାଜପଦ ପ୍ରାପ୍ତ କରିବେ। ଏହିଭଳି ମଧ୍ୟ ଦେଖାଯାଇଥାଏ ଯେ ଗୃହସ୍ଥୀମାନେ ମଧ୍ୟ ଏଠାରେ ଅର୍ଥାତ୍ ସେଣ୍ଟରରେ ରହୁଥିବା ଭାଇ ଭଉଣୀମାନଙ୍କ ଠାରୁ ମଧ୍ୟ ପଢିବା ଏବଂ ପଢାଇବାରେ ଅଧିକ ଯୋଗ୍ୟ ହୋଇଯାଇଥାନ୍ତି। ସମସ୍ତେ ତ ଗୃହସ୍ଥୀ ନୁହନ୍ତି, କନ୍ୟା ବା କୁମାରମାନଙ୍କୁ ଗୃହସ୍ଥୀ କୁହାଯିବ ନାହିଁ। ଆଉ ଯେଉଁମାନେ ବାନପ୍ରସ୍ଥୀ ସେମାନେ 60 ବର୍ଷ ପରେ ନିଜର ସବୁକିଛି ପିଲାମାନଙ୍କୁ ଦେଇ ନିଜେ କୌଣସି ସାଧୁ ସନ୍ନ୍ୟାସୀଙ୍କ ସଙ୍ଗରେ ଯାଇ ରହିଥାନ୍ତି। କିନ୍ତୁ ଆଜିକାଲି ସମସ୍ତେ ତମୋ ପ୍ରଧାନ ହୋଇଯିବା କାରଣରୁ ମରିବା ପର୍ଯ୍ୟନ୍ତ ମଧ୍ୟ ବ୍ୟବସାୟ ଆଦିକୁ ଛାଡୁନାହାନ୍ତି। ଆଗରୁ 60 ବର୍ଷରେ ବାନପ୍ରସ୍ଥ ଅବସ୍ଥାରେ ନେଇ ଚାଲି ଯାଉଥିଲେ, ବନାରସରେ ଯାଇ ରହୁଥିଲେ। ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ଏଠାରୁ କେହି ପରମଧାମକୁ ଫେରିଯାଇ ପାରିବେ ନାହିଁ, ସଦ୍ଗତି ମଧ୍ୟ ପ୍ରାପ୍ତ କରିପାରିବେ ନାହିଁ। ବାବା ହିଁ ମୁକ୍ତି ଜୀବନ ମୁକ୍ତିଦାତା ଅଟନ୍ତି, ତଥାପି ମଧ୍ୟ ସମସ୍ତେ ଜୀବନ ମୁକ୍ତି ପଦ ପାଇପାରନ୍ତି ନାହିଁ। କେହି କେହି ତ ମୁକ୍ତିକୁ ମଧ୍ୟ ଚାଲିଯାଆନ୍ତି। ଏବେ ତ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ତେବେ ଯିଏ ଯେତେ ପୁରୁଷାର୍ଥ କରିପାରିବେ ଏଥିରେ ମଧ୍ୟ କୁମାରୀମାନଙ୍କ ପାଇଁ ଭଲ ସୁଯୋଗ ରହିଛି। ଯେଉଁମାନେ ପାରଲୌକିକ ପିତାଙ୍କର ଉତ୍ତରାଧିକାରୀ ହୋଇଯାଇଥାନ୍ତି, ବାସ୍ତବରେ ସବୁ ସନ୍ତାନ ବାବାଙ୍କ ଠାରୁ ବର୍ଷା ନେବାର ହକଦାର ଅଟନ୍ତି। ଲୌକିକ ଦୁନିଆରେ ତ ଝିଅମାନଙ୍କୁ ସମ୍ପତ୍ତି ମିଳିନଥାଏ, ପୁଅମାନଙ୍କ ଭିତରେ ସମ୍ପତ୍ତିରେ ଲାଳସା ଥାଏ। ଯଦିଓ କେହି କେହି ଅଛନ୍ତି ଯେଉଁମାନେ ଭାବିଥାନ୍ତି ବାବାଙ୍କ ଠାରୁ ସମ୍ପତ୍ତି ତ ମିଳିବ, କିନ୍ତୁ ଲୌକିକ ସମ୍ପତ୍ତି ମଧ୍ୟ ନେବାର ଅଛି, ତାକୁ କାହିଁକି ଛାଡିବେ? ତେଣୁ ଦୁଇଟି ଯାକ ପାଠ ପଢିଥାନ୍ତି। ଏହିଭଳି ଭିନ୍ନ ଭିନ୍ନ ପ୍ରକାରର ପିଲା ଅଛନ୍ତି, ତେବେ ଏ କଥା ତ ତୁମେମାନେ ଜାଣୁଛ ଯେ ଯିଏ ଭଲ ପାଠ ପଢିଥାନ୍ତି ସେମାନେ ଉଚ୍ଚ ପଦ ପାଇଥାନ୍ତି, ପ୍ରଜାରେ ମଧ୍ୟ ବହୁତ ସାହୁକାର ହୋଇଯାଇଥାନ୍ତି। ସେଣ୍ଟରରେ ରହିବା ବାଲାଙ୍କୁ ତ ଭିତରେ ହିଁ ରହିବାକୁ ପଡିଥାଏ, ଅର୍ଥାତ୍ ରାଜ ପରିବାରରେ ଆସିଥାନ୍ତି, କିନ୍ତୁ ଦାସଦାସୀ ହୋଇଯାଆନ୍ତି। ପୁଣି ସେମାନଙ୍କୁ ତ୍ରେତା ଯୁଗ ଶେଷରେ ତିନି ଚାରି ବା ପାଞ୍ଚ ଜନ୍ମ ପାଇଁ ରାଜପଦ ମିଳିଥାଏ। ଏମାନଙ୍କ ଠାରୁ ତ ସେହି ସାହୁକାର ପଦ ଭଲ, ଯାହାଙ୍କର ସାହୁକାରୀ ସତ୍ୟ ଯୁଗରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ କାୟମ ରହିଥାଏ। ତେଣୁ ଗୃହସ୍ଥ ବ୍ୟବହାର ରହି ସାହୁକାରୀ ପଦ କାହିଁକି ନ ନେବ, ତେବେ ରାଜପଦ ପାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ଯଦି ଖସି ପଡୁଛନ୍ତି, ତେବେ ପ୍ରଜାରେ ମଧ୍ୟ ଭଲ ପଦ ପାଇବାର ପୁରୁଷାର୍ଥ କରିବା ଉଚିତ। ତାହା ମଧ୍ୟ ଉଚ୍ଚ ପଦ ହେଲା ନା, ଯେଉଁମାନେ ଏଠାରେ ରହୁଛନ୍ତି ସେମାନଙ୍କ ଠାରୁ ବାହାରେ ରହୁଥିବା ଭାଇ ଭଉଣୀ ମଧ୍ୟ ବହୁତ ଉଚ୍ଚ ପଦ ପାଇପାରିବେ। ତେବେ ସବୁକିଛି ନିଜର ପୁରୁଷାର୍ଥ ଉପରେ ନିର୍ଭର କରୁଛି। ପୁରୁଷାର୍ଥ କେବେ ବ୍ୟର୍ଥ ଯିବ ନାହିଁ। ପ୍ରଜାରେ ମଧ୍ୟ ଯିଏ ବଡ଼ରୁ ବଡ଼ ସାହୁକାର ହେବେ, ସେ ମଧ୍ୟ ଲୁଚି ରହିପାରିବେ ନାହିଁ। ଏମିତି ନୁହେଁ ଯେ ବାହାରର ଭାଇ ଭଉଣୀ ମାନଙ୍କୁ କିଛି କମ୍ ପଦ ମିଳିବ। ତେବେ ଶେଷ ସମୟରେ ରାଜପଦ ପାଇବା ଭଲ ନା ପ୍ରଜାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଚ୍ଚ ପଦ ପାଇବା ଭଲ? ଯେଉଁମାନେ ଗୃହସ୍ଥ ବ୍ୟବହାର ରହୁଛନ୍ତି ସେମାନଙ୍କୁ ଏତେ ମାୟା ତୋଫାନ ଆସିନଥାଏ। ଯେଉଁମାନେ ଏଠାରେ ରହୁଛନ୍ତି ସମର୍ପିତ ହୋଇ ରହୁଛନ୍ତି ସେମାନଙ୍କୁ ତୋଫାନ ବହୁତ ଆସିଥାଏ। ସାହସ ରଖନ୍ତି ଯେ ଆମେ ଶିବ ବାବାଙ୍କର ଶରଣରେ ଅଛୁ, କିନ୍ତୁ ସଙ୍ଗ ଦୋଷରେ ଆସି ପାଠ ପଢି ନଥାନ୍ତି। ଶେଷ ସମୟରେ ସବୁକିଛି ଜଣା ପଡ଼ିଯିବ, ସାକ୍ଷାତକାର ହେବ, କିଏ କେଉଁ ପଦ ପାଇବ। କ୍ରମାନୁସାରେ ପାଠ ପଢୁଛନ୍ତି ନା, କେହି କେହି ତ ସେଣ୍ଟରକୁ ନିଜେ ନିଜେ ଚଳାଇଥାନ୍ତି, ଆଉ କେଉଁଠି ତ ଯିଏ ସେଣ୍ଟର ଚଳାଉଛନ୍ତି ସେମାନଙ୍କ ଠାରୁ ପଢିଲା ବାଲା ଅଧିକ ଯୋଗ୍ୟ ହୋଇଯାଇଥାନ୍ତି। ତେବେ ସବୁକିଛି ପୁରୁଷାର୍ଥ ଉପରେ ନିର୍ଭର କରୁଛି। ଏମିତି ନୁହେଁ ଯେ ମାୟାର ତୁଫାନ ଆସୁଛି ନା, ନିଜର ଚାଲିଚଳନ ଠିକ ନାହିଁ, ଶ୍ରୀମତରେ ଚାଲୁନାହାନ୍ତି। ଲୌକିକରେ ମଧ୍ୟ ଏହିଭଳି ହୋଇଥାଏ, ପିଲାମାନେ ଟିଚର ବା ମା ବାପାଙ୍କର ମତରେ ଚାଲି ନଥାନ୍ତି। ତୁମେମାନେ ତ ଏହିଭଳି ବାବାଙ୍କର ସନ୍ତାନ ହୋଇଛ, ଯାହାଙ୍କର କେହି ପିତା ହିଁ ନାହାନ୍ତି, ସେଠାରେ ତ ବହୁତ ବାହାରକୁ ଯିବାକୁ ପଡିଥାଏ। କେହି କେହି ପିଲା ସଙ୍ଗ ଦୋଷରେ ଆସି ଫେଲ ହୋଇଯାନ୍ତି। ତେବେ ଏଭଳି କୁହାଯିବ ନାହିଁ ଯେ ମାୟା ତୁଫାନ ଆସୁଛି, ମାୟାର ତୁଫାନ ଆସୁଛି, ଏହା ତ ନିଜର ମୂର୍ଖତା ଅଟେ, ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲୁନାହାନ୍ତି। ଏହିଭଳି ଚାଲିଚଳନ ଦ୍ଵାରା ଅନେକ ପିଲା ଫେଲ ହୋଇଯାଇଥାନ୍ତି। ବହୁତଙ୍କ ଭିତରେ ଲୋଭ ରହିଥାଏ, କାହା ଭିତରେ କ୍ରୋଧ, କାହା ଭିତରେ ଚୋରି କରିବାର ଅଭ୍ୟାସ, ଶେଷରେ ତ ସବୁକିଛି ଜଣା ପଡ଼ିଯିବ। ଆମକୁ ନିଜର ଏହିଭଳି ଚଳନୀ ପାଇଁ ଛାଡି ଚାଲିଗଲେ ବୁଝିବାକୁ ହୁଏ ଯେ ସେମାନେ ଶୂଦ୍ର କୂଳର ହୋଇଗଲେ, ତାଙ୍କୁ ପୁଣି ବ୍ରାହ୍ମଣ କୁହାଯିବ ନାହିଁ। ସେମାନେ ପୁଣି ଯାଇ ଶୂଦ୍ର ହୋଇଗଲେ, ପାଠ ପଢା ଛାଡ଼ିଦେଲେ, ଯଦି ଟିକିଏ ବି ଜ୍ଞାନ ଶୁଣିଥିବେ ତେବେ ପ୍ରଜାରେ ତ ଆସିଯିବେ, ଏହା ବହୁତ ବଡ଼ ପରିବାର ଅଟେ। କେଉଁଠୁ କେଉଁଠୁ ବାହାରି ଆସିବେ? ଦେବୀ ଦେବତା ଧର୍ମର ଯେଉଁ ଆତ୍ମାମାନେ ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି ସେମାନେ ମଧ୍ୟ ବାହାରି ଆସିବେ, ଅର୍ଥାତ୍ ବ୍ରାହ୍ମଣ ହେବେ। ଯେତେବେଳେ ବହୁତ ଆସିବେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେବେ, ଅନ୍ୟ ଧର୍ମାବଲମ୍ବୀମାନେ ମୁକ୍ତିର ବର୍ଷା ତ ନେଇପାରିବେ ନା, ଏଠାକୁ ତ କେହି ବି ଆସିପାରିବେ। ଯାହାକୁ ନିଜ କୂଳରେ ଉଚ୍ଚ ପଦ ପାଇବାର ଥିବ ସେମାନେ ମଧ୍ୟ ଆସି ଲକ୍ଷ୍ୟ ନେଇଯିବେ। ବାବା ତ ତୁମକୁ ସାକ୍ଷାତକାର କରାଇଥିଲେ ଯେ ସେମାନେ ମଧ୍ୟ ଆସି ଲକ୍ଷ୍ୟ ନେଇ ଯାଉଛନ୍ତି। ଏମିତି ନୁହେଁ ଯେ କେବଳ ଏହିଠାରେ ରହିଲେ ହିଁ ଲକ୍ଷ୍ୟରେ ରହିପାରିବେ, କୌଣସି ବା ଧର୍ମବାଲା ଲକ୍ଷ୍ୟ ନେଇପାରିବେ। ଏଠାରେ ଲକ୍ଷ୍ୟ ମିଳୁଛି ବାବାଙ୍କୁ ସ୍ମରଣ କର, ମୁକ୍ତିଧାମକୁ ସ୍ମରଣ କର, ତେବେ ନିଜ ଧର୍ମରେ ଉଚ୍ଚ ପଦ ପାଇପାରିବ। ସେମାନଙ୍କୁ ଜୀବନ ମୁକ୍ତି ତ ମିଳିବ ନାହିଁ, ନା ସେମାନେ ସ୍ୱର୍ଗକୁ ଆସିବେ, ତେଣୁ ତାଙ୍କର ଏଠାରେ ମନ ଲାଗିବ ନାହିଁ। ସେମାନଙ୍କର ଏଠାରେ ସଚ୍ଚା ସଚ୍ଚା ମନ ଲାଗିଯାଏ ଯେଉଁମାନେ ଦେବୀ ଦେବତା ଧର୍ମର ଅଟନ୍ତି। ଶେଷ ବେଳକୁ ଯେମିତି ସବୁ ଆତ୍ମା ନିଜର ପିତାଙ୍କୁ ତ ଜାଣିଯାଆନ୍ତୁ, ବହୁତ ସେଣ୍ଟର ମାନଙ୍କର ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଯେଉଁମାନଙ୍କର ପାଠପଢା ପ୍ରତି ଧ୍ୟାନ ନାହିଁ, ତେ ବୁଝିବାକୁ ହେବ ଯେ ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ। ଯଦି ନିଶ୍ଚୟ ଥିବ ତେବେ ଏକଥା କହିପାରିବେ ନାହିଁ ଯେ ମତେ ଫୁର୍ସତ ନାହିଁ କିନ୍ତୁ ଭାଗ୍ୟରେ ନାହିଁ ତେଣୁ କହୁଛନ୍ତି ଫୁର୍ସତ ନାହିଁ କାମ ଅଛି ଯଦି ଭାଗ୍ୟରେ ଥିବ ତେବେ ଦିନ ରାତି ପୁରୁଷାର୍ଥ କରିବାରେ ଲାଗି ପଡିବେ କେହି କେହି ଚାଲୁ ଚାଲୁ ସଙ୍ଗ ଦୋଷରେ ଆସି ମଧ୍ୟ ଖରାପ ହୋଇଯାଉଛନ୍ତି ତାକୁ ଗ୍ରହ ଦୋଷ ମଧ୍ୟ କୁହାଯିବ ବୃହସ୍ପତିଙ୍କର ଦଶା ବଦଳି ଯାଇ ମଙ୍ଗଳ ଦଶା ହୋଇଯାଏ ଆଗକୁ ଗଲେ ହୁଏତ ଦଶା ବଦଳି ଯିବ କାହା କାହା ପାଇଁ ତ ବାବା କହନ୍ତି ରାହୁ ଦଶା ପଡିଯାଇଛି ଭଗବାନଙ୍କ କଥାକୁ ବି ମାନୁନାହାନ୍ତି ଭାବୁଛନ୍ତି ଏ କଥା ବ୍ରହ୍ମା କହୁଛନ୍ତି ପିଲାମାନଙ୍କୁ ଏ କଥା ଜଣା ନାହିଁ ଯେ ଏଠାରେ ନିର୍ଦ୍ଦେଶ କିଏ ଦେଉଛନ୍ତି ଦେହ ଅଭିମାନ ଥିବା କାରଣରୁ ସାକାର ବ୍ରହ୍ମା କହୁଛନ୍ତି ବୋଲି ଭାବି ନେଇଥାନ୍ତି ଯଦି ଦେହି ଅଭିମାନୀ ଅବସ୍ଥା ହୋଇଥିବ ତେବେ ଭାବିବେ ଯେ ଶିବ ବାବା ଯାହା ବି କହୁଛନ୍ତି ତାକୁ ମତେ କରିବାକୁ ହେବ ଭଲ ମନ୍ଦ ପାଇଁ ଶିବ ବାବା ଦାୟୀ ହେବେ ତେବେ ଶିବ ବାବାଙ୍କର ମତ ଅନୁସାରେ ତ ଚାଲିବା ଦରକାର ନା କିନ୍ତୁ ଦେହ ଅଭିମାନରେ ଆସିବା କାରଣରୁ ଶିବ ବାବାଙ୍କୁ ଭୁଲି ଯାଇଥାନ୍ତି ତେଣୁ ଶିବ ବାବା ଦାୟୀ ହୋଇପାରିବେ ନାହିଁ ତାଙ୍କ ନିର୍ଦ୍ଦେଶକୁ ତ ମୁଣ୍ଡ ଉପରେ ରଖିବା ଦରକାର କିନ୍ତୁ ଜାଣିପାରୁନାହାନ୍ତି ଯେ କିଏ ବୁଝାଉଛନ୍ତି ତେ ବାବା ତ ଆଉ କିଛି ଆଦେଶ ଦେଉନାହାନ୍ତି କେବଳ କହୁଛନ୍ତି ମୁଁ ତୁମକୁ ଶ୍ରୀମତ ଦେଉଛି ପ୍ରଥମେ ତ ମତେ ମନେ ପକାଅ ଏବଂ ମୁଁ ଯେଉଁ ଜ୍ଞାନ ଶୁଣାଉଛି ତାକୁ ଧାରଣ କର ଏବଂ କରାଅ ବାସ୍ ଏଇ ଧନ୍ଦା କର ରାଜାମାନଙ୍କ ପାଖରେ ଯେଉଁମାନେ ଥାନ୍ତି ସେମାନେ ଏହିଭଳି କହିଥାନ୍ତି ଯୋଉ ହୁକୁମ ଅର୍ଥାତ୍ ଯାହା ଆଦେଶ ତେବେ ତାହା ତ ରାଜ୍ୟ ଚଳାଉଥିବା ରାଜାମାନେ ଆଦେଶ ଦେଉଥିଲେ ଏହା ତ ଶିବ ବାବାଙ୍କର ଆଦେଶ ଅଟେ ତେଣୁ ବାରମ୍ବାର କହିବା ଦରକାର ଯୋ ହୁକୁମ ଶିବ ବାବା ତେବେ ତୁମକୁ ଖୁସି ମଧ୍ୟ ଲାଗିବ ଭାବିବ ଶିବ ବାବା ହୁକୁମ ଦେଉଛନ୍ତି ଶିବ ବାବାଙ୍କର ସ୍ମୃତିରେ ରହିବା ଦ୍ଵାରା ବୁଦ୍ଧିର ତାଲା ମଧ୍ୟ ଖୋଲିଯିବ ଶିବ ବାବା କହୁଛନ୍ତି ତୁମର ଏହି ଅଭ୍ୟାସ ହୋଇଯିବା ଦରକାର ଯାହା ଦ୍ଵାରା ବେଡ଼ା ପାରି ହୋଇଯିବ କିନ୍ତୁ ଏହା ହିଁ କଷ୍ଟକର କାରଣ ବାରମ୍ବାର ଭୁଲି ଯାଇଥାନ୍ତି ଏଭଳି କହିବା ଉଚିତ ନୁହେଁ ଯେ ମାୟା ଭୁଲାଇ ଦେଉଛି ଆମେ ଭୁଲି ଯାଉଛୁ ସେଥିପାଇଁ ଓଲଟା କାମ ହୋଇଯାଉଛି ଏଭଳି ବହୁତ କନ୍ୟାମାନେ ଅଛନ୍ତି ଯେଉଁମାନେ ଜ୍ଞାନ ତ ବହୁତ ଭଲ ଦେଉଛନ୍ତି କିନ୍ତୁ ଯୋଗ ନାହିଁ ଯାହା ଦ୍ଵାରା ହିଁ ବିକର୍ମ ବିନାଶ ହେବ ଏଭଳି ବହୁତ ଭଲ ଭଲ ସନ୍ତାନ ଅଛନ୍ତି ଯାହାଙ୍କର ଯୁଗ ବିଲକୁଲ ନାହିଁ ଚାଲିଚଳନରୁ ଜଣା ପଡି ଯାଇଥାଏ ଯୁଗରେ ରହୁନାହାନ୍ତି ପାପ ରହିଯିବା କାରଣରୁ ଭୋଗିବାକୁ ପଡୁଛି ଏଥିରେ ମାୟାର ତୁଫାନର ତ କୌଣସି କଥା ନାହିଁ ବୁଝିଯାଏ ଯେ ଏହା ମୋର ଭୁଲ ମୁଁ ଶ୍ରୀମତରେ ଚାଲୁନାହିଁ ଏଠାକୁ ମୁଁ ରାଜଯୁଗ ଶିଖିବା ପାଇଁ ଆସିଛି ଏଠାରେ ପ୍ରଜା ଯୁଗ ଶିଖାଯାଉ ନାହିଁ ମାତା ପିତା ତ ଅଛନ୍ତି ସେମାନଙ୍କୁ ଅନୁକରଣ କର ତେବେ ତୁମେ ମଧ୍ୟ ସିଂହାସନର ଅଧିକାରୀ ହୋଇପାରିବ ଏମାନେ ସେଠାରେ ଯାଇ ଶ୍ରୀ ଲକ୍ଷ୍ମୀ ନାରାୟଣ ହେଉଛନ୍ତି ତେଣୁ ମାତା ପିତାଙ୍କୁ ଅନୁକରଣ କରିବା ଉଚିତ ଅନ୍ୟ ଧର୍ମବାଲା ମଦର ଫାଦରଙ୍କୁ ଅନୁକରଣ କରନ୍ତି ନାହିଁ ସେମାନେ ତ ଫାଦରଙ୍କୁ ହିଁ ମାନିଥାନ୍ତି ଏଠାରେ ତ ଦୁଇ ଜଣ ଅଛନ୍ତି ଗଡ୍ ଈଶ୍ୱର ଯିଏକି ସୃଷ୍ଟିର ରଚୟିତା ଅଟନ୍ତି ମଦରଙ୍କର ଗୁପ୍ତ ରହସ୍ୟ ରହିଛି ମା ବାପା ପାଠ ପଢାଇ ଚାଲିଛନ୍ତି ଏବଂ ବୁଝାଉଛନ୍ତି ଏଭଳି କର ନାହିଁ ଏଭଳି କର ଶିକ୍ଷକ ଯଦି କୌଣସି ଦଣ୍ଡ ଦେବେ ତେବେ ସ୍କୁଲ ଭିତରେ ହିଁ ଦେବେ ନା ଏମିତି ନୁହେଁ ଯେ ପିଲା କହିବ ମୋର ଇଜ୍ଜତ ନେଉଛ ଲୌକିକ ପିତା ଯଦି ପାଞ୍ଚ ଛଅ ଜଣ ପିଲାଙ୍କ ସମ୍ମୁଖରେ ଚାପଣା ମାରିବେ ତେ ପିଲା କଣ ଏପରି କହିବ ଯେ ମତେ ପାଞ୍ଚ ଛଅ ଜଣଙ୍କ ଆଗରେ କାହିଁକି ମାରିଲ ନା ଏଠାରେ ତ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ଯଦି ଚାଲି ପାରୁନାହଁ ତେବେ ଗୃହସ୍ଥ ବ୍ୟବହାର ରହି ପୁରୁଷାର୍ଥ କର ଏଇଠି ରହି ଅପସେବା କରିବ ତେବେ ଯାହା ବି ଅଳ୍ପ ବହୁତ ଜମା ଥିବ ତାହା ମଧ୍ୟ ଶେଷ ହୋଇଯିବ ନ ପଢିବାର ଅଛି ତେବେ ଛାଡି ଦିଅ ବାସ୍ ମୁଁ ଚାଲି ପାରୁନାହିଁ ନିନ୍ଦା କରିବା କଣ ଦରକାର ଅନେକ ସନ୍ତାନ ଅଛନ୍ତି କେହି କେହି ପଢିବେ କେହି ମଧ୍ୟ ପାଠ ପଢା ଛାଡିଦେବେ। ପ୍ରତ୍ୟେକଙ୍କୁ ନିଜର ପାଠ ପଢାରେ ମସ୍ତ ରହିବା ଦରକାର। ବାବା କହୁଛନ୍ତି ପରସ୍ପର ଠାରୁ ସେବା ନିଅ ନାହିଁ, କୌଣସି ଅହଙ୍କାର ମଧ୍ୟ ଆସିବା ଉଚିତ ନୁହେଁ। ଅନ୍ୟ ଠାରୁ ସେବା ନେବା ଏହା ମଧ୍ୟ ଦେହ ଅହଙ୍କାର ଅଟେ। ବାବାଙ୍କୁ ବୁଝାଇବାକୁ ପଡିବ ନା, ନଚେତ ଯେତେବେଳେ ବିଚାରାଳୟ ବସିବ ସେତେବେଳେ କହିବେ ମତେ କଣ ଏସବୁ ନିୟମ କାନୁନ ବିଷୟରେ ଜଣାଥିଲା। ସେଥିପାଇଁ ବାବା ବୁଝାଉଛନ୍ତି, ପୁଣି ଶେଷରେ ସାକ୍ଷାତକାର କରାଇ ଦଣ୍ଡ ଦେବେ। ପ୍ରମାଣ ବିନା କଣ ଦଣ୍ଡ ମିଳିପାରିବ? ଆଚ୍ଛା, ବାବା ତ କଳ୍ପ ପୂର୍ବ ଭଳି ବହୁତ ବୁଝାଉଛନ୍ତି। ପ୍ରତ୍ୟେକଙ୍କର ଭାଗ୍ୟକୁ ଦେଖାଯାଇଥାଏ। କେହି ତ ସେବା କରି ନିଜର ଜୀବନକୁ ହୀରା ଭଳି ଗଢୁଛନ୍ତି, ଆଉ କେହି ଅଛନ୍ତି ଯିଏକି ନିଜର ଭାଗ୍ୟରେ ପୂର୍ଣ୍ଣଚ୍ଛେଦ ପାଇ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ପିତା ଶିକ୍ଷକ ସଦ୍ଗୁରୁଙ୍କ ଦ୍ଵାରା ଯାହା ଶିକ୍ଷା ମିଳୁଛି ତାହା ଉପରେ ଚାଲିବାକୁ ହେବ। ମାୟାକୁ ଦୂଷଣ ଦେଇ ନିଜର ଅବଗୁଣକୁ ଯାଞ୍ଚ କରି ସେଗୁଡିକୁ ବାହାର କରିଦେବାକୁ ହେବ। 2 ଅହଙ୍କାରକୁ ତ୍ୟାଗ କରି ନିଜର ପାଠ ପଢାରେ ମସ୍ତ ରହିବାକୁ ହେବ। କେବେ ବି କାହା ଠାରୁ ସେବା ନେବାର ନାହିଁ। ସଙ୍ଗ ଦୋଷ ଠାରୁ ବହୁତ ବହୁତ ଦୂରେଇ ରହିବାକୁ ହେବ। ବରଦାନ ସଂକଳ୍ପର ଇଙ୍ଗିତ ଦ୍ଵାରା ସାରା କାରବାର ଚଲାଉଥିବା ସର୍ବଦା ଲାଇଟ୍ର ମୁକୁଟଧାରୀ ହୁଅ। ଯେଉଁ ପିଲାମାନେ ସର୍ବଦା ହାଲୁକା ସ୍ଥିତିରେ ରହିଥାନ୍ତି ସେମାନଙ୍କର ସଂକଳ୍ପ ବା ସମୟ କେବେ ବି ବ୍ୟର୍ଥରେ ଯାଇନଥାଏ। କେବଳ ସେହି ସଂକଳ୍ପ ଉଠିଥାଏ ଯାହା ହେବାର ଥିବ। ଯେପରି କଥାରେ କହିବା ଦ୍ଵାରା ନିଜର ଭାବକୁ ବା କଥାକୁ ସ୍ପଷ୍ଟ କରିଥାନ୍ତି, ସେପରି ସଂକଳ୍ପ ଦ୍ଵାରା ତା କାରବାର ଚାଲିଥାଏ। ଯେତେବେଳେ ତୁମେମାନେ ଏହିଭଳି ବିଧିକୁ ଅପଣାଇ ନେବ ସେତେବେଳେ ଏହି ସାକାର ବତନ ସୂକ୍ଷ୍ମ ବତନ ପାଲଟିଯିବ। ଏଥିପାଇଁ ଦେବତାର ବା ଶାନ୍ତିର ଶକ୍ତିକୁ ଜମା କର ଏବଂ ଆଲୋକର ମୁକୁଟଧାରୀ ହୋଇ ରୁହ। ସ୍ଲୋଗାନ ଯଦି ଏହି ଦୁଃଖଧାମ ଠାରୁ ନିଜକୁ ଦୂରେଇ ରଖିବ ତେବେ କେବେ ବି ଦୁଃଖର ଢେଉ ଆସିପାରିବ ନାହିଁ। ଅବ୍ୟକ୍ତ ଇସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେପରି କାର୍ରେ ବ୍ୟାଟେରୀ ଯେତେବେଳେ ଟିକିଏ ଢିଲା ହୋଇଯାଏ ବା ଦୁର୍ବଳ ହୋଇଯାଏ ବା ଦୁର୍ବଳ ହୋଇଥାଏ ସେତେବେଳେ କାର୍ ଆପେ ଆପେ ଷ୍ଟପ୍ ହୋଇପାରେ ନାହିଁ। ସେଥିପାଇଁ ଅନ୍ୟମାନଙ୍କ ଦ୍ଵାରା ଟିକିଏ ଧକ୍କା ଦେବାକୁ ପଡିଥାଏ। ସେହିପରି ଯେଉଁ ଆତ୍ମା ଉପରେ ତୁମର ବିଶ୍ୱାସ ରହିଛି ଏବଂ ଭାବୁଛ ଏହାଙ୍କ ଠାରୁ ମୋତେ ସାହାଯ୍ୟ ମିଳିପାରିବ, ତାଙ୍କ ଠାରୁ କିଛିଟା ସହଯୋଗ ନେଇ ଆଗକୁ ବଢିଯିବା ଉଚିତ। ଦୁର୍ବଳତାର କଥା ଗୁଡିକ ଯଦି ଅଧିକ ନ ଭାବିବ ତେବେ ଖୁସିରେ ଆଗକୁ ବଢିଯାଇପାରିବ। ଓମ୍ ଶାନ୍ତି।